ओम शांति। 23/4/2024 रो साकार महावाक्य। बाबा कहले मीठे बच्चे, बाबा जे शिक्षा देउछंती सेगुडी को कार्यकारी कर। प्रतिज्ञा करिबा परे तुमको निजर वचन रु ओहरी जीवार नाही, किंबा कौनसी आज्ञा रो उल्लंघन मध्य करिबार नाही। प्रश्न, तुम पाठ पढ़ार सार कथा कौन? तुमको केउ अभ्यास निश्चिंत करिबाकु हेबो? उत्तर, तुमर एही पाठपढ़ा हेउछि बानप्रस्थी हेबा पई। एही पाठपढ़ार सारांश हैला बाणीरु ऊर्ध्वकु जिबा। बाबा ही समस्तंकु घरकु नै जाइथांते। तुममानकु घरकु जिबा पूर्वरु शतप्रधान हेबाकु पड़िबो। सेथिपई एकांत रे बसी देही अभिमानी अर्थात आत्म अभिमानी हेबार अभ्यास करिबाकु हेबो। अशरीर हेबार अभ्यास हे आत्मकु सत प्रधान करि देबो। ओम शांति। निजकु आत्मा भावे बाबांकु मने पकाइले तुमे तम प्रधान रु सत प्रधान होई विश्वर मालिक होइजिबो। प्रतिकल्प तुमे माने एही परि तम प्रधान रु सत प्रधान हेउछ। पुणि 84 जन्म तम प्रधान होइ जाउछ। पुणि बाबा शिक्षा देउछन्ति, निजको आत्मा भावे बाबाको मने पकाओ। भक्ति मार्गरे मध्य तुमे मने पकाओ थिलो, किन्तु से समयरे मोटा बुद्धिर ज्ञान थिला। एबे सूक्ष्म बुद्धिर ज्ञान रहिछि। एबे त प्रत्यक्ष रूपे बाबाको मने पकाइबाकु हेब। एकथा बुझाइबा उचित जे आत्मा मध्य तारका सदृश, बाबा मध्य तारका सदृश। केवल से पुनर्जन्म नेउनाहांति, तुमे नेउछ, सेथिपई तुमको तम प्रधान हेबाकु पडुछे। पुणि सतप्रधान हेबापई मेहनत करिबाकु पडिबो। माया बारंबार भुलाइ देउछि, एबे अभूल हेबाकु पडिबो। कोनोसी भी भूल करिबा उचित नुहे। जदि भूल करिबो तेबे आहुरी तम प्रधान होइजिबो। सेथिपई निर्देश मिलुछि जे निजगो आत्मा भावे बाबांकु मने पकाओ, बैटरीकु चार्ज कर, तेबे तुमे सतप्रधान विश्वर मालिक होइजिबो। शिक्षक त समस्तंकु पाठ पढ़ाउछन्ति, छात्र माने क्रमान्वयरे पास करी पुणे क्रमान्वयरे रोजगार मध्य करिथांते। तुमे माने मध्य क्रमानुसारे पास होई क्रमानुसारे पद पाउछ। केउठे विश्वर मालिक, केउठे प्रजा दास दासी। जेऊ सुपुत्र आज्ञावह विश्वस्त, से निश्चिंत भावरे शिक्षकंकर मतकु पालन करिब। रजिस्टर भल रहिले अधिक नंबर मिलिथाय। सेथिपई बाबा पिलामानंकु बारंबार बुझाउछन्ते कि किछि भी भूल कर नाही। एपरि भाव नाही जे कल्प पूर्वर मध्य फेल होइथिलु। अनेकंकर मनरे आसुछि आमे सेवा करुनाहु, तेणु निश्चिंत फेल हबो। बाबा सावधान करि देउछन्ते, तुमे माने सत्ययुगी सतप्रधान रु कलयुगी तम प्रधान होइछ। पुणि विश्वर इतिहास भूगोलर पुनरावृत्ति हेब। सतप्रधान हेबा पई बाबा बहुत सहज रास्ता बताउछन्ते। मते मने पकाइले विकर्म विनाश होइजिबो। तुमे निरंतर निजर उन्नति करि करि सतप्रधान होइजिबो। धीरे धीरे उन्नति हेउछे, तेणु बाबांकु भूल नाही। किंतु माया भुलाई देउछि, आदेश अमान्य कराई देउछि। बाबा जहां निर्देश देउछन्ति ताकु बुझुछन्ति, प्रतिज्ञा मध्य करुछन्ति, किंतु ताकु कार्यकारी करुनाहांति। तेणु बाबा कहुछन्ति आज्ञाकु उल्लंघन करी निज वचनरु ओहरि जाउछन्ति। सेथिपई बाबांको निकटरे प्रतिज्ञा करी ताकु कार्यकारी कराजाए। बेहद्र बाबांको परि अन्य केही शिक्षा दे परिबे नाही। परिवर्तन मध्य निश्चिंत हेबो। एही चित्र केते सुंदर। एबे ब्रह्मवंशी अछ, पुणि विष्णुवंशी होइजिबो। एहा हेउछि नुआ ईश्वरीय भाषा। एहाकु मध्य बुझिबाकु हेबो। एही भली आत्मिक ज्ञान केही देउ नाहांति। एपरि गोटिए संस्था स्थापित होइछि जहार नाम रुहानी संस्था रखिछन्ते। किंतु रुहानी संस्था तुम बिना अन्य कहार होई परिबो नाही। बहुत इमिटेशन बा नकली होई जाउछंती। एहा संपूर्ण नुआ कथा, तेणु तुमर संख्या बहुत कम। आउ केही एकथा बुझी परिबे नाही। समग्र वृक्ष एबे ठिया होई छे। ବାକି ଗଣ୍ଡି ନାହିଁ, କେବଳ ମୂଳ ଠିଆ ହୋଇଛି। ପୁଣି କୌଣସି ଶାଖା ପ୍ରଶାଖା ରହିବ ନାହିଁ, ସବୁ ଶେଷ ହୋଇଯିବ। ବେହଦ୍ର ବାବା ହିଁ ଏହି ବେହଦ୍ର ଜ୍ଞାନ ଦେଉଛନ୍ତି। ବର୍ତ୍ତମାନ ସାରା ଦୁନିଆରେ ରାବଣ ରାଜ୍ୟ ଚାଲିଛି। ଏହି ଦୁନିଆ ହିଁ ଲଙ୍କା ଅଟେ। ସେ ଲଙ୍କା ଅର୍ଥାତ୍ ଶ୍ରୀଲଙ୍କା ତ ସମୁଦ୍ର ଆରପାରିରେ ରହିଛି, କିନ୍ତୁ ଏହି ସ୍ଥୂଳ ଦୁନିଆ ତ ସମୁଦ୍ରରେ ଅଛି। ଏହାର ଚତୁର୍ଦିଗରେ ପାଣି ରହିଛି, ତାହା ହଦ୍ର କଥା। ବାବା ବେହଦ କଥା ଶୁଣାଉଛନ୍ତି, ଏକଥା ଏକମାତ୍ର ବାବା ହିଁ ବୁଝାଉଛନ୍ତି, ଏହା ପାଠପଢା। ଯେପରି ସେ ପାଠପଢାରେ ଚାକିରି ନ ମିଳିବା ପର୍ଯ୍ୟନ୍ତ, ପାଠପଢାର ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ପାଠ ପଢ଼ିବାରେ ଲାଗି ରହିଥାନ୍ତି, ସେମାନଙ୍କର ବୁଦ୍ଧି ସେହିଥିରେ ହିଁ ରହିଥାଏ। ଛାତ୍ରମାନଙ୍କର କାମ ହେଉଛି ପାଠପଢା ଉପରେ ଧ୍ୟାନ ଦେବା, ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ମନେ ପକାଇବାକୁ ହେବ। ଛାତ୍ରମାନଙ୍କ ବୁଦ୍ଧିରେ ଏହି ପାଠପଢା ରହିଥାଏ। ପରୀକ୍ଷା ସମୟରେ ବହୁତ ପରିଶ୍ରମ କରିଥାନ୍ତି, ଯେପରି ଫେଲ୍ ହେଇନଯାଉ। ଖାସ ସକାଳୁ ବଗିଚାରେ ଯାଇ ପାଠ ପଢ଼ିଥାନ୍ତି, କାହିଁକି ନା ଘରେ କୋଳାହଳର ବହୁତ ଖରାପ ବାତାବରଣ ରହିଥାଏ। ବାବା ବୁଝାଉଛନ୍ତି, ଦେହି ଅଭିମାନୀ ହେବାର ଅଭ୍ୟାସ କରିଥିଲ, କେବେ ହେଲେ ଭୁଲିବ ନାହିଁ। ଅନେକ ଏକାନ୍ତ ସ୍ଥାନ ରହିଛି। ଆରମ୍ଭ ସମୟରେ କ୍ଲାସ ସରିବା ପରେ ତୁମେମାନେ ପାହାଡ଼ ଉପରକୁ ଚାଲିଯାଉଥିଲ, ଏବେ ଦିନକୁ ଦିନ ଜ୍ଞାନ ଗୁହ୍ୟ ହୋଇଯାଉଛି। ବିଦ୍ୟାର୍ଥୀମାନଙ୍କୁ ତାଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ମନେ ରହିଥାଏ, ଏହା ବାନପ୍ରସ୍ଥ ଅବସ୍ଥାକୁ ଯିବାର ପାଠପଢା, ଯେଉଁ ପାଠପଢା ବାବାଙ୍କ ବ୍ୟତୀତ ଆଉ କେହି ବି ପଢ଼ାଇ ପାରିବେ ନାହିଁ। ସାଧୁସନ୍ତ ଆଦି ସମସ୍ତେ ଭକ୍ତି ହିଁ ଶିଖାଉଛନ୍ତି। ବାଣୀରୁ ଉର୍ଦ୍ଧ ଯିବାର ରାସ୍ତା ଏକମାତ୍ର ବାବା ହିଁ ବତାଉଛନ୍ତି। କେବଳ ବାବା ହିଁ ସମସ୍ତଙ୍କୁ ପରମଧାମ ଘରକୁ ନେଇଯାଇଥାନ୍ତି। ବର୍ତ୍ତମାନ ତୁମର ହେଉଛି ବେହଦ୍ର ବାନପ୍ରସ୍ଥ ଅବସ୍ଥା, ଯାହାକୁ କେହି ବି ଜାଣିନାହାନ୍ତି। ବାବା କହୁଛନ୍ତି, ପିଲାମାନେ ତୁମେ ସମସ୍ତେ ହେଉଛ ବାନପ୍ରସ୍ଥେ। ଏବେ ସମଗ୍ର ଦୁନିଆର ମଧ୍ୟ ବାନପ୍ରସ୍ଥ ଅବସ୍ଥା ଅଟେ। କେହି ପଢ଼ନ୍ତୁ ବା ନ ପଢ଼ନ୍ତୁ, ସମସ୍ତଙ୍କୁ ଘରକୁ ଯିବାକୁ ହେବ। ଯେଉଁ ଆତ୍ମାମାନେ ମୂଳ ଲୋକକୁ ଯିବେ, ସେମାନେ ନିଜ ନିଜର ବିଭାଗକୁ ଚାଲିଯିବେ। ଆତ୍ମାମାନଙ୍କର ବୃକ୍ଷ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ ତିଆରି ହୋଇଛି। ସମଗ୍ର ଡ୍ରାମାର ଚକ୍ର ଏକଦମ ସଠିକ୍ ରୂପେ ତିଆରି ହୋଇଛି, ଏଥିରେ ଟିକେ ବି ଫରକ ହୋଇପାରିବ ନାହିଁ। ଲିଭର ଓ ସିଲିଣ୍ଡର ଘଡ଼ି ରହିଛି, ଲିଭର ଘଡ଼ି ବିଲକୁଲ ସଠିକ୍ ରହେ। ଏଥିରେ ମଧ୍ୟ କେତେ ଜଣଙ୍କ ବୁଦ୍ଧି ଲିଭର ଭଳି ଅର୍ଥାତ୍ ସଠିକ୍ ରହୁଛି, କାହାର ପୁଣି ସିଲିଣ୍ଡର ଅର୍ଥାତ୍ ଅଳ୍ପ ରହୁଛି, କାହାର ବିଲକୁଲ ବୁଦ୍ଧି ଯୋଗ ଲାଗୁ ନାହିଁ, ଘଡ଼ି ଯେମିତିକି ଚାଲୁ ନାହିଁ। ତୁମକୁ ସମ୍ପୂର୍ଣ୍ଣ ଲିଭର ଘଡ଼ି ଅର୍ଥାତ୍ ପୂର୍ଣ୍ଣ ରୂପେ ସଠିକ୍ ହେବାକୁ ପଡ଼ିବ, ତେବେ ରାଜତ୍ୱ ମିଳିବ, ସିଲିଣ୍ଡର ପ୍ରଜାରେ ଆସିବେ। ଲିଭର ହେବା ପାଇଁ ପୁରୁଷାର୍ଥ କରିବାକୁ ପଡ଼ିବ। କୁହାଯାଏ କୋଟିକରେ କେହି ଜଣେ ହିଁ ରାଜପଦ ପାଇବେ, ସେମାନେ ହିଁ ବିଜୟ ମାଳାରେ ଗୁନ୍ଥା ହେବେ। ପିଲାମାନେ ଜାଣିଛନ୍ତି, ଏଥିରେ ବାସ୍ତବରେ ବହୁତ ମେହନତ ରହିଛି। କହୁଛନ୍ତି ବାରମ୍ବାର ଭୁଲି ଯାଉଛୁ। ବାବା ବୁଝାଉଛନ୍ତି, ପିଲାମାନେ ଯେତେ ପହିଲମାନ ହେବ, ମାୟା ମଧ୍ୟ ସେତେ ଜବରଦସ୍ତ ଲଢ଼େଇ କରିବ। ମଲ୍ଲଯୁଦ୍ଧ ହୋଇଥାଏ ନା, ସେଥିରେ ବହୁତ ଧ୍ୟାନ ରଖିବାକୁ ପଡ଼ିଥାଏ। ପହିଲମାନଙ୍କୁ ପହିଲମାନ ଜାଣିଥାନ୍ତି, ଏଠାରେ ମଧ୍ୟ ସେହିପରି ଅଟନ୍ତି। ମହାବୀର ସନ୍ତାନମାନେ ମଧ୍ୟ ଅଛନ୍ତି, ସେମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି। ଭଲ ଭଲ ମହାରଥୀମାନଙ୍କ ପାଇଁ ମାୟା ମଧ୍ୟ ଭଲ ଭାବରେ ତୋଫାନ ଆଣିଥାଏ। ବାବା ବୁଝାଉଛନ୍ତି, ମାୟା ଯେତେ ହଇରାଣ କରୁ ତୋଫାନ ଆଣୁ, ତୁମେମାନେ ଖବରଦାର ରୁହ, କୌଣସି କଥାରେ ହାରିଯାଉ ନାହିଁ। ଯଦିଓ ମନରେ ତୋଫାନ ଆସୁଛି, କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କିଛି କର ନାହିଁ। ତୋଫାନ ନିମ୍ନଗାମୀ କରାଇବା ପାଇଁ ଆସିଥାଏ। ଯଦି ମାୟା ସହିତ ଲଢ଼େଇ ନ ହେବ, ତେବେ ତୁମକୁ ପହିଲମାନ କିପରି କୁହାଯିବ? ମାୟାର ତୋଫାନ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ, କିନ୍ତୁ ଚାଲୁ ଚାଲୁ କର୍ମେନ୍ଦ୍ରିୟର ବଶବର୍ତ୍ତୀ ହୋଇ ତୁରନ୍ତ ତଳକୁ ଖସି ଯାଉଛନ୍ତି। ସେଥିପାଇଁ ବାବା ପ୍ରତିଦିନ ବୁଝାଉଛନ୍ତି, କର୍ମେନ୍ଦ୍ରିୟ ଦ୍ୱାରା ବିକର୍ମ କର ନାହିଁ, ବେନିୟମ କାର୍ଯ୍ୟ କରିବା ନ ଛାଡ଼ିଲେ କଣା ପଇସାର ପଦ ପାଇବ। ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମେ ଫେଲ୍ ହୋଇଯିବୁ, ସମସ୍ତଙ୍କୁ ତ ଯିବାକୁ ହେବ। ବାବା କହୁଛନ୍ତି, ଯଦି ମୋତେ ୟାଦ କରିବ ସେହି ୟାଦର ସ୍ମୃତି କେବେ ବି ବିନାଶ ହେବ ନାହିଁ। କମ୍ ମନ ପକାଇଲେ ମଧ୍ୟ ସ୍ୱର୍ଗକୁ ଆସିଯିବ। ଅଳ୍ପ ଯୋଗ କରିବା ଏବଂ ପୁରା ଯୋଗଯୁକ୍ତ ହୋଇ ରହିବା ଦ୍ୱାରା କଣ କଣ ପଦ ମିଳିବ ଏକଥା ମଧ୍ୟ ତୁମେମାନେ ଜାଣିଛ। କେହି ଲୁଚି ପାରିବେ ନାହିଁ। କିଏ ସବୁ କଣ କଣ ହେବେ ସେ କଥା ନିଜେ ମଧ୍ୟ ବୁଝିପାରିବେ। ଯଦି ଏବେ ଆମର ହୃଦଘାତ ହୋଇଯାଏ ତେବେ କେଉଁ ପଦ ପାଇବୁ? ବାବାଙ୍କୁ ମଧ୍ୟ ପଚାରିପାର। ଆଗକୁ ଗଲେ ସତ ବୁଝିଯିବ। ବିନାଶ ସମ୍ମୁଖରେ ଉପସ୍ଥିତ ତୋଫାନ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଜଣାଏ ହିଁ ଆସିବ ନାହିଁ। ରାବଣ ତ ବସିଛି, ଏହା ବହୁତ ବଡ଼ ପରୀକ୍ଷା। ଯେଉଁମାନେ ପାସ୍ ହେବେ ସେହିମାନେ ହିଁ ଉଚ୍ଚ ପଦ ପାଇବେ। ରାଜାମାନେ ବୁଦ୍ଧିମାନ ହେଲେ ଯାଇ ପ୍ରଜାମାନଙ୍କୁ ଭଲ ଭାବରେ ପାଳନ ଦେଇପାରିବେ। ଆଇସିଏସ୍ ପରୀକ୍ଷାରେ କମ୍ ପାସ୍ ହୋଇଥାନ୍ତି। ବାବା ତୁମକୁ ପାଠ ପଢ଼ାଇ ସ୍ୱର୍ଗର ମାଲିକ ସତପ୍ରଧାନ କରୁଛନ୍ତି। ତୁମେମାନେ ଜାଣିଛ, ସତପ୍ରଧାନରୁ ପୁଣି ତମ ପ୍ରଧାନ ହୋଇଛ। ଏବେ ବାବାଙ୍କ ୟାଦ ଦ୍ୱାରା ସତପ୍ରଧାନ ହେବାକୁ ପଡ଼ିବ। ସେଥିପାଇଁ ପତିତ ପାବନ ବାବାଙ୍କୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ମନ୍ମନା ଭାବ, ଏହା ସେହି ଗୀତାର ଅଧ୍ୟାୟ। ଗୀତା ଦୁଇ ମୁକୁଟ ପ୍ରାପ୍ତ କରାଉଛି, ତାହା ମଧ୍ୟ ବାବା ହିଁ କରାଉଛନ୍ତି। ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି। ଯିଏ ଭଲ ବୁଦ୍ଧିବାନ ତାଙ୍କର ଭଲ ଧାରଣା ମଧ୍ୟ ହୋଇଥାଏ। ଆଚ୍ଛା, ରାତ୍ରି କ୍ଲାସ 5/1/69। ତୁମେ ପିଲାମାନେ କ୍ଲାସରେ ବସିଛ ଏବଂ ଜାଣିଛ ଯେ ଆମର ଶିକ୍ଷକ କିଏ। ବର୍ତ୍ତମାନ ଏହି ସ୍ମୃତି, ଆମର ଶିକ୍ଷକ କିଏ, ବିଦ୍ୟାର୍ଥୀମାନଙ୍କର ସାରା ସମୟ ମନେ ରହିଥାଏ। ଏଠାରେ ଭୁଲି ଯାଉଛନ୍ତି ଶିକ୍ଷକ, ଜାଣିଛନ୍ତି ପିଲାମାନେ ମୋତେ ଘଡ଼ି ଘଡ଼ି ଭୁଲି ଯାଉଛନ୍ତି। ଏପରି ବାବା କେବେ ମିଳିନାହାନ୍ତି, କେବଳ ସଙ୍ଗମ ଯୁଗରେ ହିଁ ମିଳୁଛନ୍ତି। ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଶାରୀରିକ ପିତା ମିଳୁଛନ୍ତି। ବାବା ଏହି କଥା ମନେ ପକାଇ ଦେଉଛନ୍ତି ଯେପରି ପିଲାମାନଙ୍କର ପକ୍କା ସ୍ମୃତିରେ ରହିଯାଉ ଯେ ଏହା ହେଉଛି ସଙ୍ଗମ ଯୁଗ, ଯେଉଁ ସମୟରେ ଆମେ ପୁରୁଷୋତ୍ତମ ହେବାକୁ ଯାଉଛୁ। ତେଣୁ ବାବାଙ୍କୁ ମନେ ପକାଇବା ଦ୍ୱାରା ତିନି ଜଣ ମନେ ପଡ଼ିବା ଉଚିତ। ଶିକ୍ଷକଙ୍କୁ ମନେ ପକାଅ ବା ଗୁରୁଙ୍କୁ ମନେ ପକାଅ, ତିନି ଜଣ ମନେ ପଡ଼ିଯିବ ଦରକାର। ଏହା ନିଶ୍ଚିନ୍ତ ୟାଦ କରିବାକୁ ହେବ। ମୁଖ୍ୟ କଥା ହେଉଛି ପବିତ୍ର ହେବା। ପବିତ୍ରକୁ ସତପ୍ରଧାନ କୁହାଯାଏ, ସେମାନେ ସତ୍ୟଯୁଗରେ ରହିବେ। ଏବେ ଚକ୍ର ଲଗାଇ ଆସିଛ, ବର୍ତ୍ତମାନ ସଙ୍ଗମ ଯୁଗ। କଳ୍ପକଳ୍ପ ବାବା ଆସି ପାଠ ପଢ଼ାଉଛନ୍ତି। ବାବାଙ୍କ ପାଖରେ ତୁମେମାନେ ରହୁଛ ନା, ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଇଏ ସତ୍ୟ ସତ୍ଗୁରୁ ଅଟନ୍ତି, ଯିଏକି ମୁକ୍ତି ଓ ଜୀବନ୍ମୁକ୍ତି ଧାମର ରାସ୍ତା ବତାଉଛନ୍ତି। ଡ୍ରାମାର ପ୍ଲାନ୍ ଅନୁସାରେ ଆମେ ପୁରୁଷାର୍ଥ କରି ବାବାଙ୍କୁ ଅନୁସରଣ କରୁଛୁ, ଏଠାରେ ଶିକ୍ଷା ପାଇ ଅନୁସରଣ କରୁଛନ୍ତି। ଯେପରି ଇଏ ଶିଖୁଛନ୍ତି ସେହିପରି ତୁମେ ମଧ୍ୟ ପୁରୁଷାର୍ଥ କରୁଛ। ଦେବତା ହେବାକୁ ହେଲେ ଶୁଦ୍ଧ କର୍ମ କରିବାକୁ ପଡ଼ିବ, କୌଣସି ପ୍ରକାରର ମଇଳା ନ ରହୁ। ଏବଂ ସବୁଠାରୁ ଖାସ୍ କଥା ହେଉଛି ବାବାଙ୍କୁ ମନେ ପକାଇବା। ଏକଥା ମଧ୍ୟ ଜାଣୁଛନ୍ତି ଯେ ଆମେ ଶିକ୍ଷାକୁ ଭୁଲି ଯାଇଛୁ ଏବଂ ଯୋଗର ଯାତ୍ରାକୁ ମଧ୍ୟ ଭୁଲି ଯାଇଛୁ। ବାବାଙ୍କୁ ଭୁଲିବା ଦ୍ୱାରା ଜ୍ଞାନ ମଧ୍ୟ ଭୁଲି ହୋଇଯିବ। ମୁଁ ଏକ ବିଦ୍ୟାର୍ଥୀ, ଏକଥା ମଧ୍ୟ ଭୁଲି ଯାଉଛନ୍ତି। ବାସ୍ତବରେ ତିନି ଜଣଙ୍କୁ ମନେ ପକାଇବା ଉଚିତ। ବାବାଙ୍କୁ ମନେ ପକାଇଲେ ଶିକ୍ଷକ ସଦ୍ଗୁରୁ ନିଶ୍ଚିନ୍ତ ମନେ ପଡ଼ିବେ। ସେ ବାବାଙ୍କୁ ତ ମନେ ପକାଉଛନ୍ତି, କିନ୍ତୁ ତା ସହିତ ଦୈବଗୁଣ ମଧ୍ୟ ଆବଶ୍ୟକ। ବାବାଙ୍କ ସ୍ମୃତିରେ ହିଁ କରାମତି ରହିଛି। ଯେତିକି କରାମତି ବାବା ପିଲାମାନଙ୍କୁ ଶିଖାଉଛନ୍ତି ସେତିକି ଅନ୍ୟ କେହି ଶିଖାଇ ପାରିବେ ନାହିଁ। ଆମେ ଏହି ଜନ୍ମରେ ତମ ପ୍ରଧାନରୁ ସତପ୍ରଧାନ ହେଉଛୁ। ତମ ପ୍ରଧାନ ହେବାରେ ପୁରା କଳ୍ପ ଲାଗୁଛି, କିନ୍ତୁ ଏବେ ଏହି ଗୋଟିଏ ଜନ୍ମ ହିଁ ଆମକୁ ସତପ୍ରଧାନ ହେବାକୁ ପଡ଼ିବ। ଏଥିରେ ଯିଏ ନିଜ ପାଇଁ ଯେତିକି ମେହନତ କରିବ, ସାରା ଦୁନିଆ ତ ମେହନତ କରୁନାହିଁ, ଅନ୍ୟ ଧର୍ମାବଲମ୍ବୀମାନେ ତ ମେହନତ କରିବେ ନାହିଁ। ପିଲାମାନେ ସାକ୍ଷାତକାର କରିଛନ୍ତି, ଧର୍ମସ୍ଥାପକମାନେ ଆସୁଛନ୍ତି, ଅମୁକ ଅମୁକ ପୋଷାକ ଧାରଣ କରି ଅଭିନୟ କରୁଛନ୍ତି। ତମ ପ୍ରଧାନ ସମୟରେ ସେମାନେ ଆସୁଛନ୍ତି। ବୁଦ୍ଧି ମଧ୍ୟ କହୁଛି ଯେପରି ଆମେ ସତପ୍ରଧାନ ହେଉଛୁ, ଅନ୍ୟ ସମସ୍ତେ ମଧ୍ୟ ସତପ୍ରଧାନ ହେବେ। ପବିତ୍ରତାର ଦାନ ବାବାଙ୍କ ଠାରୁ ନେବେ। ଏବେ ସମସ୍ତେ ଡାକୁଛନ୍ତି ଆମକୁ ଏଠାରୁ ମୁକ୍ତ କରାଇ ଘରକୁ ନେଇଚାଲ, ଗାଇଡ୍ ହୁଅ। ଡ୍ରାମା ପ୍ଲାନ୍ ଅନୁସାରେ ସମସ୍ତଙ୍କୁ ଘରକୁ ଯିବାକୁ ହେବ। ଅନେକ ଥର ଘରକୁ ଯାଇଛ, କେହି ସମ୍ପୂର୍ଣ୍ଣ 5000 ବର୍ଷ ପରେ ରହୁନାହାନ୍ତି, କେହି ତ ପୁଣି ପୁରା 5000 ବର୍ଷ ରହୁଛନ୍ତି। ଶେଷ ସମୟରେ ଆସିଲେ କହିବେ 4999 ବର୍ଷ ଶାନ୍ତିଧାମରେ ରହିଛୁ। ଆମେ କହୁଛୁ 4999 ବର୍ଷ ଏହି ସୃଷ୍ଟିରେ ରହିଛୁ। ପିଲାମାନଙ୍କର ନିଶ୍ଚୟ ରହିଛି ଯେ ଆମେ 83-84 ଜନ୍ମ ନେଉଛୁ। ଯିଏ ବହୁତ ହୁସିଆର ହୋଇଥିବେ ସେ ନିଶ୍ଚିନ୍ତ ପ୍ରଥମରେ ଆସିବେ। ଆଚ୍ଛା, ମିଠା ମିଠା ଶିଖିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ସତପ୍ରଧାନ ହେବା ପାଇଁ ଯୋଗର ଯାତ୍ରା ଦ୍ୱାରା ନିଜର ବ୍ୟାଟେରୀକୁ ଚାର୍ଜ କରିବାକୁ ହେବ, ଅଭୁଲ ହେବାକୁ ପଡ଼ିବ, ନିଜର ରେଜିଷ୍ଟର ଅର୍ଥାତ୍ ଚରିତ୍ର ଭଲ ରଖିବାକୁ ହେବ, କୌଣସି ଭୁଲ କରିବା ଉଚିତ ନୁହେଁ। 2 କୌଣସି ବେନିୟମ କର୍ମ କରିବାର ନାହିଁ, ମାୟାର ତୋଫାନକୁ ଖାତିର ନ କରି କର୍ମେନ୍ଦ୍ରୀୟ ଜିତ ହେବାକୁ ପଡ଼ିବ, ଲିଭର ଘଡ଼ି ଭଳି ଆକୁରେଟ ମାନେ ସଠିକ ପୁରୁଷାର୍ଥ କରିବାକୁ ହେବ। ବରଦାନ ସେବା ଦ୍ୱାରା ଖୁସି ଶକ୍ତି ତଥା ସମସ୍ତଙ୍କର ଆଶୀର୍ବାଦ ପ୍ରାପ୍ତ କରୁଥିବା ପୁଣ୍ୟ ଆତ୍ମା ଭବ। ସେବାର ପ୍ରତ୍ୟକ୍ଷ ଫଳ ରୂପରେ ଖୁସି ତଥା ଶକ୍ତି ପ୍ରାପ୍ତ ହୋଇଥାଏ। ନିଜର ସେବାର ଆଧାରରେ ଆତ୍ମାମାନଙ୍କୁ ବାବାଙ୍କର ସମ୍ପତ୍ତିର ଅଧିକାରୀ କରିଦେବା ପୁଣ୍ୟ କାର୍ଯ୍ୟ ଅଟେ। ଯିଏ ପୁଣ୍ୟକର୍ମ କରେ ତାକୁ ଆଶୀର୍ବାଦ ନିଶ୍ଚିନ୍ତ ମିଳିଥାଏ। ସର୍ବଆତ୍ମାଙ୍କ ଅନ୍ତରରେ ଯେଉଁଭଳି ଖୁସିର ସଂକଳ୍ପ ଉତ୍ପନ୍ନ ହୁଏ ସେହି ଶୁଭ ସଂକଳ୍ପ ଆଶୀର୍ବାଦରେ ପରିଣତ ହୋଇଯାଏ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜମା ହୋଇଯାଏ। ସେଥିପାଇଁ ସର୍ବଦା ନିଜକୁ ସେବାଧାରୀ ମନେ କରି ସେବାର ଅବିନାଶୀ ଫଳ ଖୁସି ଏବଂ ଶକ୍ତି ସର୍ବଦା ପ୍ରାପ୍ତ କରିଚାଲ। ସ୍ଲୋଗାନ ମାନସିକ ଶକ୍ତି ଏବଂ ବାଣୀର ଶକ୍ତି ଦ୍ୱାରା ବିଘ୍ନ ପରଦାକୁ ଉଠାଇ ଦିଅ, ତେବେ ଭିତରେ ଲୁଚିଥିବା କଲ୍ୟାଣର ଦୃଶ୍ୟ ଦେଖାଯିବ। ଆଚ୍ଛା, ଓମ୍ ଶାନ୍ତି।